ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିନ୍ ଭିନ୍ ମନ୍ତ୍ରଣାଳୟ ଓ ବିଭାଗର ନୂଆ ନୂଆ କରି ନିଯୁକ୍ତି ପାଇଥିବାର 51,000 ନୂଆ ଅତକା ପ୍ରାର୍ଥୀମାନଙ୍କୁ ଆଭାସୀ ଜରିଆ ନିଯୁକ୍ତିପତ୍ର ବାଣ୍ଟିବେ। ଇଟା ସରକାରଙ୍କର 16 ନମ୍ବର ରୋଜଗାର ମେଳା ହେବା। ଇ ଅବସରରେ ଦେଶର 47 ଜାଗାନ ରୋଜଗାର ମେଳାମାନ ଆୟୋଜନ କରାଯିବା। ସୂଚନା ଅନୁସାରେ ଏପତକ ସାରା ଦେଶରେ ରୋଜଗାର ମେଳା ଜରିଆ ସରକାରଙ୍କର ତରଫୁ 10 ଲକ୍ଷ ନୂଆ ଅତକା ନିଯୁକ୍ତିପତ୍ର ବଣ୍ଟା ଯାଇଛି। ସିଆଡ଼େ ଭୁବନେଶ୍ୱର ରେଲ ଅଡିଟୋରିୟମ୍ଠାରେ ହେବାରକେ ଥିବାର ରୋଜଗାର ମେଳାଥି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇକରି ନିଯୁକ୍ତିପତ୍ର ବାଣ୍ଟିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଲାକାଏଲ ନୂଆଦିଲ୍ଲୀଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିକରି ରାଜ୍ୟର ବିକାଶ ବାବଦେ ଆଲୋଚନା କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ସରକାରଙ୍କ ତରଫୁ ତିଆରି ହୋଇଥିବାର ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ 2036 ଆଉ 2047 ବହିକେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦେଇଛନ୍। ଆଇବା 14 ତାରିଖ ସୋମବାର ଦିନ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଡ୍ରାଇଭର ମହାସଂଘର ଆନ୍ଦୋଳନ ଲାଗି ଗଲା ମଙ୍ଗଳବାର ଦିନଠାନୁ ରାଜ୍ୟ ବନ୍ଦ ରହିଥିବାର ଘରୋଇ ବସ୍ ଚଳାଚଳ ଆଜିଠାନୁ ଫେର୍ ମୁଲ୍ କରବାରକେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି। ଗଲାକାଲି ପୁରୀ ବସ୍ଷ୍ଟାଣ୍ଡ ନଥିବାର ସଂଘର କାର୍ଯ୍ୟାଳୟଠାରେ ବାବଦେ ବସ୍ ଡ୍ରାଇଭରମାନଙ୍କ ସଙ୍ଗେ ଆଲୋଚନା ହୋଇଥିଲା। ଆଲୋଚନା ବେଲକେ ଯାତ୍ରୀମାନଙ୍କର ସ୍ୱାର୍ଥକେ ନଜରଥି ରଖିକରି ରାଜ୍ୟ ବସ୍ ଚଳାଚଳ କରବାରକେ ନିଷ୍ପତ୍ତି ନିଆଯାଇଛି ବୋଲି ସଂଘର ସଭାପତି ଲୋକନାଥ ପାଢ଼ୀ କହିଛନ୍। ସିଆଡ଼େ ଲିଖିତ ପ୍ରତିଶ୍ରତି ନାଇଁ ମିଲ୍ବାର ତକ୍ ଆନ୍ଦୋଳନ ନାଇଁ ହଟୁ ବୋଲି ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍। କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ସଚିବ ସନ୍ତୋଷ ଷଡ଼ଙ୍ଗୀ ଗଲାକାଲି ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଉ ଅଲଗା ଅଧିକାରୀମାନଙ୍କ ସାଙ୍ଗେ ଗୁରୁତ୍ୱପୂର୍ଣ୍ଣ ବୈଠକଟି ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରିଛନ୍। ବୈଠକଟି କେନ୍ଦ୍ର ସରକାରଙ୍କର ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ ଆଉ ପିଏମ୍ ସୂର୍ଯ୍ୟଘର ମୁଫତ ବିଜୁଳି ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ଏ ଅବସରରେ ଶ୍ରୀ ଷଡ଼ଙ୍ଗୀ ଭାରତର ସବୁଜ ହାଇଡ୍ରୋଜେନ୍ କ୍ଷେତ୍ରକେ ବରକସ୍ କରବାର ଲାଗି ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାର ସ୍ଥିତି ରହିଛି ବୋଲି କହିଛନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଇବା ମାସ 10 ତାରିଖନୁ ୱାର୍ଲଡ ଆଥଲେଟିକ୍ କଣ୍ଟିନେଣ୍ଟାଲ ଟୁର୍ ପ୍ରତିଯୋଗିତା ଆୟୋଜନ କରାଯିବା। ଇଥି 10 ଅତକା ଦେଶର 150 ଅତକା ପ୍ରତିଯୋଗୀ ଭାଗ ନେବେ। ଓଡ଼ିଶାନୁ ବିଶ୍ୱସ୍ତରର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବାଟା ରାଜ୍ୟ ଲାଗି ଗୌରବର ବିଷୟ ବୋଲି ଗଲାକାଲି ସାମ୍ବାଦିକ ସମ୍ମିଳନୀଥି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍।
ଗୋଟେ ଇଣ୍ଟରନ୍ୟାସନାଲ ଆଥଲେଟିକ୍ ଚାମ୍ପିଅନସିପ୍ ଓଡ଼ିଶା ସରକାର କରିବାକୁ ଯାଉଛନ୍ତି କଳିଙ୍ଗ ଷ୍ଟାଡିୟମରେ। 10 ଅଗଷ୍ଟରେ ଅନୁଷ୍ଠିତ ହେଉଛି, ଯେଉଁଟାକି ପାଖାପାଖି 10 ଦେଶ ଏଥିରେ ଭାଗ ନେବେ। ଦ୍ୱିତୀୟ ଥର ପାଇଁ ଭାରତରେ ଏହା ହୋଷ୍ଟ ହେବାକୁ ଯାଉଛି ଏବଂ ପ୍ରଥମ ଥର ପାଇଁ ଓଡ଼ିଶା ଏହାକୁ ହୋଷ୍ଟ କରୁଛି। ଆମମାନଙ୍କର ଯେଉଁ ଉଦୀୟମାନ ଖେଳାଳିମାନେ ଅଛନ୍ତି, ସେ ଭାବରେ ଏହାଦ୍ୱାରା ସେମାନେ ପ୍ରେରିତ ହେବେ, ଉତ୍ସାହିତ ହେବେ। ଆମେ ଆଶା କରିବା ଅଧିକରୁ ଅଧିକ ଓଡ଼ିଆ ଖେଳାଳିମାନେ ଏଥିରେ ସ୍ଥାନ ପାଆନ୍ତୁ ଏବଂ ଅଧିକରୁ ଅଧିକ ଭାରତୀୟ ଖେଳାଳିମାନେ ମେଡାଲ ଜିତିକି ଆସନ୍ତୁ।
ସମ୍ବଲପୁର ବରେପାଲି ପିଇବାର ପାଇନ ବିଶୋଧନାଗାରଠାରେ ଗଲାକାଲି ନୂଆ ଟ୍ରାନ୍ସଫର୍ମର ବସାଯାଇଛି। ହପ୍ତେ ହେଲା ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବାରୁ ସହରକେ ଜଳ ଯୋଗାଣ ବାଧା ହୋଇଥିଲା। ଗଲାକାଲି ଟ୍ରାନ୍ସଫର୍ମର ବସିଲା ଉତରୁ ସ୍ଥିତି ସାମାନ୍ୟ ସୁଧୁରିଛି। ଆଉ 2-4 ଦିନ ଭିତରେ ସ୍ଥିତି ସ୍ୱାଭାବିକ ହେବା ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାଠାରେ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରୈତ ଯୋଗ ଦେଇକରି ଗୋଟିଏ ସଚେତନତା ଶୋଭାଯାତ୍ରାକେ ଶୁଭାରମ୍ଭ କରିଥିଲେ। ଜିଲ୍ଲାର ନର୍ସିଂ କଲେଜମାନଙ୍କର ଛାତ୍ରଛାତ୍ରୀମାନଙ୍କୁ ନେଇକରି ବାହାରିଥିବା ଏହି ଶୋଭାଯାତ୍ରା ସହରର ଭିନ୍ ଭିନ୍ ଜାଗାନ ବୁଲିକରି ବଢ଼ୁଥିବାର ଜନସଂଖ୍ୟା ସମସ୍ୟା ବାବଦେ ଲୋକ ସଚେତନ କରିଥିଲା। ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଲାଗି ଆଇବା 20 ତାରିଖ ହେବାରକେ ଥିବାର ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ଲାଗି ଆଜି ଦିନର 10 ବଜେନୁ ଆଡ୍ମିଟ୍ କାର୍ଡ଼ ମିଲ୍ବା। ପରୀକ୍ଷାର୍ଥୀମାନେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ସାଇଟ୍ www.bscodisha.ac.in ଥି ଆଡ୍ମିଟ୍ କାର୍ଡ଼ ପାଇପାରିବେ। ଏହି ପରୀକ୍ଷା ରାଜ୍ୟର 193 କେନ୍ଦ୍ର ନ ହେବା। ବଙ୍ଗୋପସାଗରନ ବନିଥିବାର ଲଘୁଚାପ ବେଳେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛେ। ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ଆଉ ଗୋଟିଏ ଲଘୁଚାପ ବନବାର ସମ୍ଭାବନା ଦେଖାଦେଇଛି। ଇତାର ବେଳେ ଆଇବାକାଲିଠାରୁ ରାଜ୍ୟ ବର୍ଷା ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ନୂଆପଡ଼ା ସହିତ 13 ଜିଲ୍ଲାର ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରନ ଗଲାକାଲି 2 ଗେଟ୍ ବନ୍ଦ କରାଯିବା ଋତୁରୁ ଆଜି 14 ଗେଟ୍ ଦେଇକରି ବୟଡ଼ ପାଣି ଛଡ଼ାଯାଉଛି। ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଆଜି ସକାଳର 6 ତକ ଜଳଭଣ୍ଡାରକେ ଫି ସେକେଣ୍ଡ ଥି 3,04,553 ଘନଫୁଟ ପାଣି ଆସୁଥିବାର ବେଳେ 2,39,907 ଘନଫୁଟ ପାଣି ଛଡ଼ାଯାଉଛି। ଏ ସମୟ ଜଳଭଣ୍ଡାରର ଜଳସ୍ତର 606.10 ଫୁଟ ଥି ରହିଛି। এছিনের আঞ্চলিক খবর ইন শেষ হল আর বেলার আঞ্চলিক খবর শুনিপারে রাতে 7:02 জুহার।